ଆଜି ସେ ଆଖି ନ କାଏଁ ଯେ ଲହୁ ଝରେ।